ହଁ, ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢ଼ୁଛନ୍ ଆଶୁତୋଷ ପାଣିଗ୍ରାହୀ। ଜୁହାର। ପହଲା ମୁଖ୍ୟ ଖବର। ଓଡ଼ିଶାନୁ ପୁଞ୍ଜିନିବେଶ ଆଉ ଶିଳ୍ପାୟନ କ୍ଷେତ୍ରଟି ଐତକା ସହଯୋଗ କରିବା ଜାପାନ କହିଲେ ମୁଖ୍ୟମନ୍ତ୍ରୀ। ବାହାରିଲା ଯୁକ୍ତ ଦୁଇ ପରୀକ୍ଷା ଫଲ। ରାଜ୍ୟ 85.85% ପରୀକ୍ଷାର୍ଥୀ ହେଲେ ପାସ୍। ରାଜ୍ୟ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାର ଗୋଟିଏ ଜରୁରୀ କ୍ଷେପ। ଆଇଷ୍ଟନ ହେଲା ମୁଡ୍। ଆଉ ଇ ହପ୍ତାର ଶେଷ ତକ ରାଜ୍ୟର ଭିନ୍ ଭିନ୍ ଜାଗାନ 2-3 ଡିଗ୍ରୀ ତକ ବଢ଼ବା ତାପମାତ୍ରା। ପାଣିପାଗ ବିଭାଗର ସୂଚନା। ଏଥର ପୁରା ଖବର। କୋଲକାତାରେ ଅବସ୍ଥାପିତ ଜାପାନର ଉଚ୍ଚାୟୁକ୍ତ ଇସିକାୱା ୟୋଶିହିସା ଆଜି ଭୁବନେଶ୍ୱର ଲୋକସଭା ଭବନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିକରି ଜାପାନ ଓ ଓଡ଼ିଶା ଭିତରେ ସମ୍ପର୍କକେ ଜବର କରିବା ଲାଗି ଆଲୋଚନା କରିଛନ୍। ରାଜ୍ୟର ଭିନ୍ ଭିନ୍ ବିକାଶମୂଳକ ପ୍ରକଳ୍ପଟି ଜାପାନର ସହଯୋଗ ଆଉ ସମ୍ପ୍ରସାରିତ ହେଉଥିବା ବାଣିଜ୍ୟିକ ସମ୍ପର୍କକେ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍। ଓଡ଼ିଶାର ପୁଞ୍ଜିନିବେଶ ଆଉ ଶିଳ୍ପାୟନ ଚେଷ୍ଟାଟି ଜାପାନ ନିଜର ଭାଗିଦାରୀକୁ ଆହୁରି ବଢ଼ାବା ବୋଲି ଶ୍ରୀ ମାଝୀ କହିଛନ୍। ଆଲୋଚନା ବେଲକେ ରାଜ୍ୟର ବୌଦ୍ଧ ସର୍କିଟ ଆଉ ଅଲଗା ପ୍ରାକୃତିକ ପର୍ଯ୍ୟଟନସ୍ଥଳୀମାନଙ୍କର ଜାପାନ ସହିତ ପର୍ଯ୍ୟଟନ ବ୍ୟବସାୟର ବିକାଶ ଲାଗି ମୁଖିଆ ଜରିଆ ହେବ ବୋଲି ବୈଠକରୁ ଜଣାପଡ଼ିଛି। ରାଜ୍ୟର ଜୁଆନ ପିଲାଟୁକେଲମାନଙ୍କୁ ଜାପାନର ନିଯୁକ୍ତି ସୁଯୋଗ ଦେବା ଲକ୍ଷ୍ୟଟି ଜାପାନର କେତେଟା ନିଯୁକ୍ତି ପ୍ରଦାନକାରୀ ସଂସ୍ଥା ଓଡ଼ିଶା ଆସିବ ବୋଲି ଜଣାପଡ଼ିଛି। ଓଡ଼ିଶାର ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଜାପାନର 73 ରାଜ୍ୟ ଗସ୍ତ କରିକରି କଳା ସଂସ୍କୃତି ଇତିହାସ ଆଉ ଐତିହ୍ୟ କ୍ଷେତ୍ରଟି ଦୁଇ ଦେଶ ବିଷୟରେ ଭଲ ସମ୍ପର୍କ ସ୍ଥାପନା କରିବେ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଲ ଆଜି ବାହାରିଛି। ଏକାସାଙ୍ଗେ ବିଜ୍ଞାନ କଳା ବାଣିଜ୍ୟ ଆଉ ଧନ୍ଦାମୂଳକ ପରୀକ୍ଷା ଫଲ ବାହାରିଛି। ମଧ୍ୟାହ୍ନର 12:30 ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟ ବିଦ୍ୟାଳୟ ଆଉ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପରୀକ୍ଷା ଫଲ ଘୋଷଣା କରିଛନ୍। ଏ ବଛର ରାଜ୍ୟର ପାସ୍ ହାର 85.85% ରହିଛି। ବିଜ୍ଞାନଟି ପାସ୍ ହାର 88.82%, କଳାଥି 84.50%, ବାଣିଜ୍ୟଥି 88.07% ଆଉ ଧନ୍ଦାମୂଳକ ଶିକ୍ଷାଥି 77.62% ରହିଛି। ଛାତ୍ରଛାତ୍ରୀମାନେ ସେମାନଙ୍କ ପରୀକ୍ଷା ଫଲ results.orissa.gov.in ଆଉ results.digilocker.gov.in ଜାଣିପାରିବେ। ଏକ୍ସ ରେଗୁଲାର ଆଉ ରେଗୁଲାର ବର୍ଗଥି ମୋଟ 398,090 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେଥିର୍ ଭିତରୁ 341,781 ଜଣ ଛାତ୍ରଛାତ୍ରୀ ପାସ୍ ହେଇଛନ୍। କଲାଥି ସମ୍ବଲପୁର ଜିଲ୍ଲା 99.48% ସର୍ବାଧିକ ଉତ୍ତୀର୍ଣ୍ଣ ହାର ରହିଥିବାର ବେଳେ ବାଣିଜ୍ୟଥି ବୌଦ୍ଧ ଜିଲ୍ଲା 100% ଥି ସର୍ବାଧିକ ଉତ୍ତୀର୍ଣ୍ଣ ହାରଥି ରହିଛି। ଏବା କାଲିନୁ ଛାତ୍ରଛାତ୍ରୀମାନେ ଡିଜିଲକର୍ନୁ ମାର୍କସିଟ୍ ଡାଉନ୍ଲୋଡ୍ କରିପାରିବେ ବୋଲି ସୂଚନା ଦିଆଯାଇଛି। ଏ ବଛର ଯୁକ୍ତ ଦୁଇ ଛାତ୍ରଛାତ୍ରୀମାନେ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ଦେଇପାରିବେ। ଜୁଲାଇ ମାସର 1 ହପ୍ତାଟି ଏ ପରୀକ୍ଷା ହେବା। ଯୁକ୍ତ ଦୁଇ ପରୀକ୍ଷା ଫଲ ବାହାରବାର ଉତ୍ତରୁ ମନ୍ତ୍ରୀ ଶ୍ରୀ ଗଣ୍ଡ ଏ ସୂଚନା ଦେଇଛନ୍। ସେ କହିଛନ୍ ଛାତ୍ରଛାତ୍ରୀମାନଙ୍କୁ କେନ୍ସି ଗୋଟେ ବିଷୟଟି ଇମ୍ପ୍ରୁଭମେଣ୍ଟ ଲାଗି ସୁଯୋଗ ଦିଆଯିବା। ପରୀକ୍ଷାର୍ଥୀ ସେ ବିଷୟ ପାସ୍ କରିଥିଲେ ଯାଇକରି ଇମ୍ପ୍ରୁଭମେଣ୍ଟ ପରୀକ୍ଷା ଦେଇପାରିବେ ବୋଲି କୁହାଯାଇଛି। ଆଗ୍କେ ହେବାର୍କେ ଥିବା ନିଟ୍ ୟୁଜି ପୁନଃ ପରୀକ୍ଷା ନିରାପଦ ଆଉ ନିରପେକ୍ଷ ଭାବେ କରାବାର୍ ଲାଗି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଡ଼ା ସୁରକ୍ଷା ବ୍ୟବସ୍ଥା ଆଉ ଅତ୍କା ସତର୍କତା ଉପରେ ଜୋର୍ ଦେଇଛନ୍। ଆଜି ନୂଆଦିଲ୍ଲୀନ କେନ୍ଦ୍ରୀୟ ସୁରକ୍ଷା ଆଉ ଗୋଇନ୍ଦା ସଂସ୍ଥାମାନଙ୍କ ସାଙ୍ଗେ ଗୋଟିଏ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକଟି ଶ୍ରୀ ପ୍ରଧାନ ଅଧ୍ୟକ୍ଷତା କରିଛନ୍। ପ୍ରତିଯୋଗିତାମୂଳକ ପରୀକ୍ଷାକେ ନେଇକରି ବେନାମୀ ଅନ୍ଲାଇନ୍ ଗ୍ରୁପ୍ଟି ଭୁଲ ସୂଚନା ଛାପ୍ବାର୍କେ ନେଇକରି ବୈଠକଟି ଚିନ୍ତା ପ୍ରକଟ କରାଯାଇଛି। ଇତାକେ ଗମ୍ଭୀରତାର ସହିତ ନେଇକରି ମନ୍ତ୍ରୀ ଏନ୍ତା ନେଟୱାର୍କମାନଙ୍କର ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାର୍କେ ନିର୍ଦ୍ଦେଶ ଦେଇଛନ୍। ସୋସିଆଲ ମିଡ଼ିଆ ପ୍ଲାଟଫର୍ମମାନଙ୍କେ ଶିକ୍ଷା ମନ୍ତ୍ରଣାଳୟ ଏନ୍ଟିଏ ଆଉ ଆଇନ ପ୍ରବର୍ତ୍ତନ ସଂସ୍ଥା ମିଶିକରି ଭୁଲ ସୂଚନାକେ ରୋକବାର ଆଉ ପରୀକ୍ଷା ବ୍ୟବସ୍ଥାର ବିଶ୍ୱସନୀୟତାକେ ବଜାୟ ରଖବାର ବାବଦେ ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ 31 ତାରିଖ ରବିବାର ଦିନ 11:00 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆଉ ଦୁନିଆ ସାରା ଲୋକଙ୍କ ସାଙ୍ଗେ ବିଚାର ବିନିମୟ କରିବେ। ଇଟା ତାଙ୍କ 134 ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ଏଥିଲାଗି ପ୍ରଧାନମନ୍ତ୍ରୀ ସାଧାରଣ ଲୋକଙ୍କର ମତାମତ ମାଗିଛନ୍। ଲୋକେ ନମୋ ଆପ୍ ଆଉ ମାଇ ଗଭ୍ ପୋର୍ଟାଲ୍ଥି ସେମାନଙ୍କର ମତାମତ ଦେଇପାରିବେ। ଇତାର ଛଡ଼ା 1800117800 ଡାଏଲ କରିକିରି ନିଜ ନିଜର ମତାମତ ରେକର୍ଡ କରିପାରିବେ। 1922 ନମ୍ବରକେ ମିସ୍ଡ କଲ୍ ଦେଇକରି SMS ଜରିଏ ଏବା 29 ତାରିଖ ତକ ନିଜର ମତାମତ ଦେଇପାରିବେ। ବାଲେଶ୍ୱର ଚାନ୍ଦିପୁର ସମନ୍ୱିତ ପରୀକ୍ଷଣ କେନ୍ଦ୍ର ଆଇଟିଆର୍ ନୁ ସ୍ୱଦେଶୀ ଜ୍ଞାନକୌଶଳରେ ତିଆରି ହୋଇଥିବା ସୂର୍ଯ୍ୟାସ୍ତ ୟୁନିଭର୍ସାଲ୍ ରକେଟ୍ ଲଞ୍ଚର ପ୍ରଣାଳୀର ଦୁଇଦିନିଆ ପରୀକ୍ଷଣ ସଫଳତାର ସହିତ ଶେଷ ହୋଇଛି। ପୁନେର ଗୋଟିଏ ଘରୋଇ ପ୍ରତିରକ୍ଷା ସଂସ୍ଥା ତରଫରୁ ପ୍ରସ୍ତୁତ ଏହି ଅତ୍ୟାଧୁନିକ ରକେଟ୍ ପ୍ରଣାଳୀ ଗଲା 18 ଆଉ 19 ତାରିଖ ନିଜର ଶକ୍ତି ପ୍ରଦର୍ଶନ କରିବାର ସହିତ ସବୁ ସାମରିକ ଲକ୍ଷ୍ୟ ହାସଲ କରିଛି। ମିଳିଥିବା ସୂଚନା ଅନୁସାରେ ଏହି ପରୀକ୍ଷଣଟି ସୂର୍ଯ୍ୟାସ୍ତ ରକେଟ୍ର 2 ଭିନ୍ ଭିନ୍ ସଂସ୍କରଣ ବ୍ୟବହାର କରାଯାଇଥିଲା। ଇତର ସଫଳ ପରୀକ୍ଷଣ ଉତ୍ତରୁ ସେନା ଅଧିକାରୀ ଆଉ ପ୍ରତିରକ୍ଷା ବିଜ୍ଞାନୀମାନେ ଖୁସି ଜାହିର କରିଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ଏସ୍ଆଇଆର୍ର ଗୋଟିଏ ଜରୁରୀ କ୍ଷେପ ଆଇଷ୍ଟନ ମୁଲିଛି। ଗଲା ମଧ୍ୟରାତ୍ରିନୁ ପୁରୁଣା ଭୋଟର ତାଲିକାକେ ରଦ୍ଦ କରାଯାଇଛି। ଆଇଷ୍ଟନ ପରିଗଣନା ଫର୍ମ ଛାପବାର କାମ ମୂଲ ହୋଇଛି। ରାଜ୍ୟର 3,40,00,000 ନୁ ଅଧିକା ଭୋଟରମାନଙ୍କ ଲାଗି ସମାନ ସଂଖ୍ୟକ ପରିଗଣନା ଏନ୍ୟୁମରେସନ ଫର୍ମ ଛାପବାର କାମ କରାଯିବ ବୋଲି ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶାନ୍ତ କୁମାର ମିଶ୍ର କହିଛନ୍। ଇ ଫର୍ମ ଛପା ହେବାର ଉତ୍ତରୁ ଇ ମାସର 30 ତାରିଖନୁ ବୁଥସ୍ତରୀୟ ଅଧିକାରୀମାନେ ଘର ଘର ଯାଇକରି ଭୋଟରମାନଙ୍କୁ ଫର୍ମ ଦେବେ। ଦରକାର ଜାଗାନ ସମ୍ପୃକ୍ତ ଭୋଟରମାନଙ୍କର ଅନୁପସ୍ଥିତି ବୁଥସ୍ତରୀୟ ଅଧିକାରୀମାନେ ସର୍ବାଧିକ 3 ସେମାନଙ୍କ ନିକେ ଯିବେ। ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କର ସୂଚନା ଅନୁସାରେ ପରିଗଣନା ଫର୍ମ ସବୁ ଛାପବାର ଲାଗି ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି। ସୂଚନା ଅନୁସାରେ ଏହି ଫର୍ମଟି ଭୋଟରମାନଙ୍କର ଫଟୋ ସହିତ ଅଲଗା ଜରୁରୀ ତଥ୍ୟ ରହିଛି। ଏ ବାବଦେ ଶ୍ରୀ ମିଶ୍ର କହିଛନ୍ତି,
ଯେଉଁ ଏନ୍ୟୁମେରେସନ୍ ଫର୍ମ ଗୁଡ଼ିକ ବର୍ତ୍ତମାନ ଡାଉନଲୋଡ୍ ହୋଇଗଲାଣି, ସବୁ ଜିଲ୍ଲାରେ ସବୁ କନଷ୍ଟିଚୁଏନ୍ସି ପାଇଁ ଡାଉନଲୋଡ୍ ହୋଇଯାଇଛି। ଆମେ ତାପରେ ୟାକୁ ତାର ଯେଉଁ ପ୍ରିଣ୍ଟିଂ କାମ ସାରିବୁ ତାକୁ ଆମେ ମୁଦ୍ରଣ କରିବୁ। ଏଇଟା ସରିସାରିଲା ପରେ 30/5 ଆରମ୍ଭ କରିକି 28/6 ପର୍ଯ୍ୟନ୍ତ ପାଖାପାଖି ଗୋଟେ ମାସ ଆମର ଯେଉଁ ବିଏଲ୍ଓ ମାନେ ବୁଥସ୍ତରୀୟ ଅଧିକାରୀମାନେ ଅଛନ୍ତି ସେମାନେ ଘରକୁ ଘର ଯାଇ ଏଇ ଯେଉଁ ଫର୍ମ ଗୁଡ଼ିକ ବିତରଣ କରିବେ। ସେଇ ଫେଜ୍ଟି ଆମ ପାଇଁ ବହୁତ କ୍ରୁସିଆଲ୍ ଅଛି। ଆମେ ଚେଷ୍ଟା କରୁଛୁ ସେଇଠି ଯେମିତି କୌଣସି ପ୍ରକାର ଅସୁବିଧା ନହୋଇକି ସମସ୍ତଙ୍କ ପାଖକୁ ସେମାନେ ପହଞ୍ଚି ପାରିବେ। ସେ ଯେଉଁ ବିଏଲ୍ଓ ମାନେ ଅଛନ୍ତି ସେମାନେ ଅନ୍ତତଃ 3-4 ପର୍ଯ୍ୟନ୍ତ ତାଙ୍କର ବୁଥ୍ରେ ସେମାନେ ରହିବେ। ଯଦି କୌଣସି କାରଣବଶତଃ କେହି ତାଙ୍କୁ ଭେଟିପାରିଲେ ନାହିଁ କିମ୍ବା ଇଏ ତାଙ୍କୁ ମଧ୍ୟ ପାଇଲେ ନାହିଁ, ତାହେଲେ ସେଇଠି ଆସିକି ମଧ୍ୟ ସେ ତାଙ୍କର ଫର୍ମ ନେଇପାରିବେ ଏବଂ ଦେଇପାରିବେ।
ଜ୍ୟେଷ୍ଠ ମାସର ଅନ୍ଧାର ପୋଖର ଚତୁର୍ଥୀ ତିଥିନ ପୁରୀ ଶ୍ରୀମନ୍ଦିରନ ଆଜି ମହାପୁରମାନଙ୍କର ବନକ ଲାଗି ନୀତି ହେଉଛି। ଦ୍ୱିତୀୟ ଭୋଗମଣ୍ଡପ ନୀତି ଶେଷ ହେବାର ଉତ୍ତରୁ ସଞ୍ଜର 6 ମୁଲ ହେଇକରି ରାତି 10 ତକ ଏ ନୀତି ଚାଲବା। ବନକଲାଗି ନୀତି ଗୋଟିଏ ଗୁପ୍ତ ନୀତି ହୋଇଥିବାରୁ ଶ୍ରୀଜୀଉମାନଙ୍କର ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି। ପୃଥିବୀ ସୁସ୍ଥ ରଖବାଟି ମହୁମାଛିମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଆଉ ସେମାନେ ସାମ୍ନା କରୁଥିବା ବହୁତେ ଆହ୍ୱାନର ମୁକାବିଲା ଲାଗି ସଚେତନତା ସୃଷ୍ଟି ଉଦ୍ଦେଶ୍ୟ ଆଜି ବିଶ୍ୱ ମହୁମାଛି ଦିବସ ପାଳନ କରାଯାଉଛି। ପରାଗରଣ ବହନକାରୀ ଭାବେ ମହୁମାଛିମାନଙ୍କର ମହତ୍ତ୍ୱ, ସମାଜର ସନ୍ତୁଳନ ରକ୍ଷାକାରୀ ଭାବେ ସଚେତନତା ସୃଷ୍ଟି କରିବାର ଉଦ୍ଦେଶ୍ୟ ମିଳିତ ଜାତିସଂଘ ସାଧାରଣ ସଭା ତରଫ 2018 ଆଜି ଦିନକେ ବିଶ୍ୱ ମହୁମାଛି ଦିବସ ଭାବେ ପାଳନ କରାଯାଇଛି। ଏ ବଛର ଏ ଦିବସର ବାର୍ତ୍ତା ରହିଛି, ମହୁମାଛି ସାଙ୍ଗେ ମିଶିକରି ଲୋକର ଲାଗି ଆଉ ପୃଥିବୀ ଲାଗି ଇ ସହଭାଗିତା ଆମକୁ ବଞ୍ଚେଇ ରଖ୍ସି। ମନୁଷ୍ୟ ଆଉ ପରିବେଶର ମଙ୍ଗଳ ଲାଗି ହଜାର ହଜାର ବଛର ଧରିକରି ମହୁମାଛି ଚାଷର ପାରମ୍ପରିକ ଜ୍ଞାନ ସାଙ୍ଗେ ଆଧୁନିକ ପ୍ରଯୁକ୍ତିର ମିଶ୍ରଣ ଲାଗି ମହୁମାଛି ଆଉ ମନୁଷ୍ୟ ଲାଭ ପାଇବେ ବୋଲି ଇ ବଛରର ବାର୍ତ୍ତା ଦେଇଛି। ସ୍ଥାୟୀ ମହୁମାଛି ପାଳନ, ଖାଦ୍ୟ ସୁରକ୍ଷା ଆଉ ପରିବେଶ ପରିସଂସ୍ଥାନ ଥି ଇ ପରାଗମାନଙ୍କର ଜରୁରୀ ଭୂମିକା ଉପରେ ପରିବେଶବିତ୍ମାନେ ଗୁରୁତ୍ୱାରୋପ କରିଛନ୍। ବୌଦ୍ଧ ଜିଲ୍ଲାନ 2025-26 ଖରିଫ ବିପଣନ ବଛର ଲାଗି ଡାଲୁଆ ଧାନଘିନା ପ୍ରସ୍ତୁତି ବାବଦ ଜିଲ୍ଲାସ୍ତରୀୟ ବୈଠକ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହନ ହୋଇଯାଇଛି। ବୈଠକଟି କଣ୍ଟାମାଲ ବିଧାୟକ ଆଉ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ କହ୍ନେଇ ଚରଣ ଡାଙ୍ଗ ଯୋଗ ଦେଇକରି ଚାଷୀମାନଙ୍କର ସୁବିଧା ଆଉ ଧାନଘିନାକେ ଠିକ୍ ଭାବେ କରବାର ଉପରେ ଜୋର ଦେଇଛନ୍। ଏ ଚଲତି ଡାଲୁଆ ଋତୁ ଲାଗି ଜିଲ୍ଲାନ ପହିଲା କ୍ଷେପେ 1,88,950 କ୍ୱିଣ୍ଟାଲ ଧାନ ଘିନ୍ବାର ଲକ୍ଷ୍ୟ ଧାରିଜ କରାଯାଇଛି। ରାଜ୍ୟର ବଡ଼ଭାଗ ଜାଗାନ ଗରମ ଆଉ ଗୁଲୁଗୁଲି ପାଗରାଗି ରହିଛି। ପଶ୍ଚିମ ଓଡ଼ିଶାର ବହୁତ ଜାଗାର ତାପମାତ୍ରା 40 ଉପରେ ରହୁଥିବାର ସୂଚନା ମିଳିଛି। ଏବା ହପ୍ତେ ତକ ରାଜ୍ୟର ଭିନ୍ ଭିନ୍ ଜିଲ୍ଲାନ ତାପମାତ୍ରା 2-3 ତକ ବଢ଼ବାର ସମ୍ଭାବନା ଅଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ କୁହାଯାଇଛି। ସେଆଡ଼େ 46 ତାପମାତ୍ରା ସହିତ ଝାରସୁଗୁଡ଼ା ହୋଇଛି ରାଜ୍ୟର ସବୁନୁ ତତଲା ସହର। ସମ୍ବଲପୁର ରେକର୍ଡ ହେଲା 45°C। ଶେଷ ମୁଖ୍ୟ ଖବର ଫେରଘାଏ, ଓଡ଼ିଶାର ପୁଞ୍ଜିନିବେଶ ଆଉ ଶିଳ୍ପାୟନ କ୍ଷେତ୍ରଟି ଅଧିକା ସହଯୋଗ କରିବା ଜାପାନ କହିଲେ ମୁଖ୍ୟମନ୍ତ୍ରୀ। ବାହାରିଲା ଯୁକ୍ତ 2 ପରୀକ୍ଷା ଫଳ, ରାଜ୍ୟ 85.85% ପରୀକ୍ଷାର୍ଥୀ ହେଲେ ପାସ୍। ରାଜ୍ୟ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାର ଗୋଟିଏ ଜରୁରୀ କ୍ଷେପ ଆଷ୍ଟନ ହେଲା ମୁଁ ଆଉ ଏ ହପ୍ତାହର ଶେଷ ତକ ରାଜ୍ୟରେ ଭିନ୍ ଭିନ୍ ଜାଗାନ 2-3 ତକ ବଢ଼ବା ତାପମାତ୍ରା। ପାଣିପାଗ ବିଭାଗର ସୂଚନା। ଆଜିର ଆଞ୍ଚଳିକ ଖବର ଶେଷ ହେଲା। ଜୁହାର।